આકાશવાણી ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ବୟନ ରପ୍ତାନୀକୁ 2030 ସୁଦ୍ଧା 9 ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯିବ, କହିଲେ ପ୍ରଧାନମନ୍ତ୍ରୀ। ଭାରତ ମହାସାଗର ସମ୍ମିଳନୀ ଅବସରରେ ମସ୍କଟଠାରେ ବିଭିନ୍ନ ଦେଶର ପ୍ରତିପକ୍ଷଙ୍କ ସହ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସାକ୍ଷାତ ଆଲୋଚନା। ଭାରତ ବାଂଲାଦେଶ ମଧ୍ୟରେ ଆଜି ଅନୁଷ୍ଠିତ ହେବ 55ତମ ସୀମା ସୁରକ୍ଷା ମହାନିର୍ଦ୍ଦେଶକ ସ୍ତରୀୟ ସମ୍ମିଳନୀ। ଓଡ଼ିଶା ବିଧାନସଭାରେ ଆସନ୍ତା ଆର୍ଥିକ ବର୍ଷ ଲାଗି ଆଜି ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ। ଏବଂ ମହିଳା ପ୍ରିମିୟର ଲିଗ୍ ପ୍ରତିଯୋଗିତାରେ ୟୁପି ୱାରିୟର୍ସକୁ 6 ୱିକେଟ୍ରେ ପରାସ୍ତ କଲା ଗୁଜରାଟ ଜାଣ୍ଟସ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବୟନ ରପ୍ତାନୀକୁ ଆସନ୍ତା 2030 ସୁଦ୍ଧା 9 ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆୟୋଜିତ ଭାରତ ଟେକ୍ସ 2025 କାର୍ଯ୍ୟକ୍ରମରେ ଗତକାଲି ଯୋଗଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଗତବର୍ଷ ଦେଶର ବୟନ ପୋଷାକ ରପ୍ତାନୀରେ 7% ଅଭିବୃଦ୍ଧି ଘଟିଛି। ବୟନ ରପ୍ତାନୀ 3 ଲକ୍ଷ କୋଟି ଟଙ୍କା ରହିଛି। ଉଚ୍ଚମାନର କାର୍ବନ୍ ଫାଇବର ଉତ୍ପାଦନ ଦିଗରେ ଭାରତ ଅଗ୍ରଗତି କରିଛି ବୋଲି ସେ କହିଛନ୍ତି। ସେ କହିଛନ୍ତି ବୟନଶିଳ୍ପ କ୍ଷେତ୍ର ପାଇଁ ଦକ୍ଷ ପ୍ରତିଭା ସୃଷ୍ଟି କରିବା ଦିଗରେ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଭାରତର ସାଂସ୍କୃତିକ ବିବିଧତା ଦେଶର ବିଭିନ୍ନ ପ୍ରାନ୍ତରୁ ଉତ୍ପନ୍ନ ହେଉଥିବା ବୟନଶିଳ୍ପରେ ପ୍ରତିଫଳିତ ହେଉଛି। ହସ୍ତତନ୍ତ କାରିଗରଙ୍କ ଦକ୍ଷତା ବିଶ୍ୱସ୍ତରରେ ପହଞ୍ଚାଇବା ସହ ସେମାନଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି। ହସ୍ତତନ୍ତକୁ ପ୍ରୋହାହନ ଦେବା ପାଇଁ ଗତ 10 ବର୍ଷ ମଧ୍ୟରେ 2400ରୁ ଅଧିକ ବ୍ୟାବସାୟିକ ମେଳା ଆୟୋଜନ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି।
ଫର୍ମ ଫାଇବର ଫ୍ୟାବ୍ରିକ ଫ୍ୟାସନ ଅର୍ ଫରେନ୍ କା ଭିଜନ ଭାରତ କେ ଲିଏ ଏକ ମିଶନ ବନତା ଯା ରହା ହେ। ये मिशन हर किसी के लिए ग्रोथ के नए रास्ते खोल रहा है। आज हम दुनिया के 6ठे सबसे बड़े टेक्सटाइल और एप्रल्स एक्सपोर्टर है। हमारा टेक्सटाइल निर्यात 3 लाख करोड़ रुपए तक पहुंच चुका है। अब हमारा लक्ष्य है 2030 तक हम इसे 9 लाख करोड़ रुपए तक लेकर जाएंगे।
ପ୍ରଧାନମନ୍ତ୍ରୀ ପ୍ରଦର୍ଶନୀ ଅଞ୍ଚଳ ପରିଦର୍ଶନ କରିବା ସହିତ ପ୍ରଦର୍ଶକଙ୍କ ସହ ମତ ବିନିମୟ କରିଥିଲେ। ଭାରତ ଟେକ୍ସ 2025 ହେଉଛି ଏକ ବୃହତ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ। କଞ୍ଚାମାଲଠାରୁ ଆରମ୍ଭ କରି ସାମଗ୍ରୀ ପ୍ରସ୍ତୁତି ପର୍ଯ୍ୟନ୍ତ ସମଗ୍ର ଟେକ୍ସଟାଇଲ୍ କ୍ଷେତ୍ରକୁ ଏହି ସମ୍ମିଳନୀରେ ଏକାଠି କରାଯାଇଛି। ଏହି ସମ୍ମିଳନୀ ଆଜି ଉଦ୍ଯାପିତ ହେବ। ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଆଜି ଦିନିକିଆ ପଞ୍ଜାବ ଗସ୍ତରେ ଯିବେ। ମୋହାଲିସ୍ଥିତ ନ୍ୟାସନାଲ୍ ଆଗ୍ରିଫୁଡ୍ ଆଣ୍ଡ ବାୟୋ ମାନୁଫ୍ୟାକ୍ଚରିଂ ପ୍ରତିଷ୍ଠାନର ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେବେ। ଏହି ଅବସରରେ ଭାରତୀୟ ବିଜ୍ଞାନୀ ଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନର ଅଧ୍ୟାପକ ଏବଂ ଛାତ୍ରଛାତ୍ରୀଙ୍କ ସହ ଏକ ମତ ବିନିମୟ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଓମାନର ରାଜଧାନୀ ମସ୍କଟଠାରେ ଭାରତ ମହାସାଗର ସମ୍ମିଳନୀ ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ମରିସସ୍, ମାଳଦ୍ୱୀପ, ନେପାଳ, ଭୁଟାନ ଏବଂ ଶ୍ରୀଲଙ୍କା ପ୍ରତିପକ୍ଷଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ମରିସସ୍ ପ୍ରତିପକ୍ଷ ଧନଞ୍ଜୟ ରିତିଶ ରାମଫଲଙ୍କ ସହ ଆଲୋଚନା ବେଳେ ଡକ୍ଟର ଜୟଶଙ୍କର ଦୁଇ ଦେଶ ମଧ୍ୟରେ ସ୍ୱତନ୍ତ୍ର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ଗୁରୁତ୍ୱ ଦେଇଥିଲେ। ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ ଆଲୋଚନା ଥିଲା। ମାଳଦ୍ୱୀପର ବୈଦେଶିକ ମନ୍ତ୍ରୀ ଅବଦୁଲ ଖଲିଲଙ୍କ ସହ ସାକ୍ଷାତ ବେଳେ ଉଭୟ ନେତା ଦ୍ୱିପାକ୍ଷିକ ସହଯୋଗର ବିଭିନ୍ନ କ୍ଷେତ୍ର ଉପରେ ଆଲୋଚନା କରିଥିଲେ। ଶ୍ରୀଲଙ୍କା ପ୍ରତିପକ୍ଷ ବିଜିତା ହେରାତଙ୍କ ସହ ଡକ୍ଟର ଜୟଶଙ୍କର ବ୍ୟାପକ ଦ୍ୱିପାକ୍ଷିକ ସହଯୋଗ ଉପରେ ଆଲୋଚନା କରିଥିଲେ। ଶ୍ରୀଲଙ୍କାର ଅର୍ଥନୈତିକ ପୁନରୁଦ୍ଧାର ଏବଂ ପ୍ରଗତି ପାଇଁ ଭାରତର ପ୍ରତିବଦ୍ଧତା ଉପରେ ଡକ୍ଟର ଜୟଶଙ୍କର ଆଲୋକପାତ କରିଥିଲେ। ଏହି ସମ୍ମିଳନୀ ଅବସରରେ ଡକ୍ଟର ଜୟଶଙ୍କର ଓମାନ, ବ୍ରୁନେଇ ଏବଂ ଇରାନ ପ୍ରତିପକ୍ଷଙ୍କୁ ମଧ୍ୟ ସାକ୍ଷାତ ଆଲୋଚନା କରିଥିଲେ। ବାଂଲାଦେଶ ବୈଦେଶିକ ବ୍ୟାପାର ପରାମର୍ଶଦାତା ମହମ୍ମଦ ତୌହିଦ ହୁସେନଙ୍କ ସହ ମଧ୍ୟ ଡକ୍ଟର ଜୟଶଙ୍କର ଆଲୋଚନା ବୈଠକରେ ଯୋଗ ଦେଇଥିଲେ। ଇଣ୍ଡିଆ ଫାଉଣ୍ଡେସନ ଏବଂ ଓମାନର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମିଳିତ ଆନୁକୂଲ୍ୟରେ ଦୁଇଦିନିଆ 8ମ ଭାରତ ମହାସାଗର ସମ୍ମିଳନୀ ଗତକାଲିଠାରୁ ମସ୍କଟଠାରେ ଆରମ୍ଭ ହୋଇଛି। ଭାରତୀୟ ସୀମା ସୁରକ୍ଷା ବଳ ଏବଂ ବାଂଲାଦେଶ ସୀମା ସୁରକ୍ଷା ବାହିନୀ ମଧ୍ୟରେ 55ତମ ମହାନିର୍ଦ୍ଦେଶକ ସ୍ତରୀୟ ସମ୍ମିଳନୀ ଆଜିଠାରୁ ଆରମ୍ଭ ହେଉଛି। ବିଏସ୍ଏଫ୍ ଦ୍ୱାରା ଆୟୋଜିତ ଏହି ସମ୍ମିଳନୀ ଦିଲ୍ଲୀଠାରେ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ଚାଲିବ। ବିଏସ୍ଏଫ୍ ମହାନିର୍ଦ୍ଦେଶକ ଦଲଜିତ୍ ସିଂ ଚୌଧୁରୀଙ୍କ ନେତୃତ୍ୱରେ ଭାରତୀୟ ପ୍ରତିନିଧିମଣ୍ଡଳୀ ଏବଂ ବିଜେପିର ମହାନିର୍ଦ୍ଦେଶକ ମେଜର ଜେନେରାଲ୍ ମହମ୍ମଦ ଅସରୁଫୁଜମାନ ସିଦ୍ଦିକିଙ୍କ ନେତୃତ୍ୱରେ ପ୍ରତିନିଧିମଣ୍ଡଳୀ ଏଥିରେ ଅଂଶଗ୍ରହଣ କରୁଛନ୍ତି। ସୀମା ସମ୍ଭନ୍ଧୀୟ ପ୍ରସଙ୍ଗ ତଥା ଦୁଇ ଦେଶ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ଏହି ସମ୍ମିଳନୀରେ ବିଭିନ୍ନ କ୍ଷେତ୍ର ଉପରେ ଆଲୋଚନା ହେବ। ସୀମାପାର ଅପରାଧକୁ ରୋକିବା ପାଇଁ ଦୁଇ ପକ୍ଷ ମଧ୍ୟରେ ମତ ବିନିମୟ ହେବାର କାର୍ଯ୍ୟସୂଚୀ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସପ୍ତଦଶ ଓଡ଼ିଶା ବିଧାନସଭା ଅଧିବେଶନରେ ଆଜି 2025-26 ଆର୍ଥିକ ବର୍ଷ ଲାଗି ବଜେଟ୍ ଉପସ୍ଥାପନ କରାଯିବ। ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦ୍ୱିତୀୟଥର ପାଇଁ ବଜେଟ୍ ଉପସ୍ଥାପନ କରିବେ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଏହା ପୂର୍ବରୁ ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ 2024-25 ପ୍ରକାଶ ପାଇଛି। ସର୍ଭେ ରିପୋର୍ଟରେ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ଜାତୀୟ ହାର ତୁଳନାରେ ଅଧିକ ରହିଥିବା ଦର୍ଶାଯାଇଛି। ଆସାମର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। ପ୍ରଥମଥର ପାଇଁ ଏହି ଅଧିବେଶନ କୋକ୍ରାଝରଠାରେ ବସିବ। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି କୋକ୍ରାଝରଠାରେ ବିଧାନସଭା ଅଧିବେଶନ ବସିବା ରାଜ୍ୟରେ ଶାନ୍ତି ଏବଂ ସୌହାର୍ଦ୍ଦର ବାତାବରଣକୁ ପ୍ରତିଫଳନ କରୁଛି। ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ତାଙ୍କର ଅଭିଭାଷଣ ପ୍ରଦାନ କରିବେ। ତେବେ ଅଧିବେଶନର ପରବର୍ତ୍ତୀ ବୈଠକ ଗୌହାଟୀଠାରେ ବସିବ ବୋଲି ସେ ସୂଚନା ଦେଇଛନ୍ତି। ବଜେଟ୍ ଅଧିବେଶନ ଆସନ୍ତା ମାସ 25 ତାରିଖ ପର୍ଯ୍ୟନ୍ତ ଚାଲିବ। ମାଲି ସୁନାଖଣି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 48 ବୃଦ୍ଧି ପାଇଛି। ବହୁ ଲୋକ ଏଥିରେ ଆହତ ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବେଆଇନ ଖଣି ଖନନ ଯୋଗୁଁ ନିୟମିତ ଭାବେ ଏଭଳି ଦୁର୍ଘଟଣାମାନ ଘଟୁଛି। ପୂର୍ବରୁ ଚୀନ୍ କମ୍ପାନୀ ଦ୍ୱାରା ପରିଚାଳିତ ସେହି ଖଣିର ବୈଧତା ନେଇ ଯାଞ୍ଚ ଚାଲିଥିବା ସେହି ଅଧିକାରୀ ସୂଚନା ଦେଇଛନ୍ତି। ମାଲିରେ ଚଳିତ ବର୍ଷ ଏହା ଦ୍ୱିତୀୟ ଖଣି ଦୁର୍ଘଟଣା। ଗତମାସରେ କୁଲିକୋର ଅଞ୍ଚଳର ଏକ ଖଣିରେ ଭୂସ୍କଳନ ଘଟି ନାବାଳକଙ୍କ ସମେତ ବହୁ ଲୋକଙ୍କର ମୃତ୍ୟୁ ହୋଇଥିଲା। ମାଲି ଆଫ୍ରିକାର ଅନ୍ୟତମ ଶ୍ରେଷ୍ଠ ସୁନା ଉତ୍ପାଦନକାରୀ ରାଷ୍ଟ୍ର। ଯାତ୍ରୀଙ୍କ ସୁବିଧା ଏବଂ ମହାକୁମ୍ଭ ମେଳା ଅବସରରେ ଅତିରିକ୍ତ ଭିଡ଼କୁ ଦୃଷ୍ଟିରେ ରଖି ଉତ୍ତର ରେଳବାଇ ପକ୍ଷରୁ 4 ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି। ଦିଲ୍ଲୀରୁ ପ୍ରୟାଗରାଜ ପର୍ଯ୍ୟନ୍ତ ଏହି ଟ୍ରେନ୍ଗୁଡ଼ିକ ଗତକାଲିଠାରୁ ଚଳାଚଳ କରୁଛି। ଉତ୍ତର ରେଳବାଇର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ହିମାଂଶୁ ଶେଖର ଉପାଧ୍ୟାୟ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଟ୍ରେନ୍ଗୁଡ଼ିକର ଦିଲ୍ଲୀରୁ ପ୍ରସ୍ଥାନ ସମୟ ଅପରାହ୍ନ 3 ରାତି 9 ମଧ୍ୟରେ ଧାର୍ଯ୍ୟ ହୋଇଛି। ମହାକୁମ୍ଭ ମେଳାକୁ ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କର ସୁବିଧା ପାଇଁ ଆଜିଠାରୁ 5 ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ବୋଲି ସେ ସୂଚନା ଦେଇଛନ୍ତି। ୟୁକ୍ରେନ୍ ସଂଘର୍ଷ ଉପରେ ଏକ ଜରୁରୀକାଳୀନ ଆଲୋଚନା ବୈଠକ ଆଜି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଆହ୍ୱାନ ଦେଇଛନ୍ତି। ୟୁକ୍ରେନ୍ ସଂଘର୍ଷକୁ ନେଇ କୌଣସି ପ୍ରକାର ଆଲୋଚନାରେ ୟୁରୋପର କିଛି ଭୂମିକା ରହିବ ନାହିଁ ବୋଲି ଆମେରିକୀୟ ଅଧିକାରୀଙ୍କ ଘୋଷଣା ପରେ ଫ୍ରାନ୍ସ ପକ୍ଷରୁ ଏହି ପଦକ୍ଷେପ ନେଇଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି କହିଛନ୍ତି ୟୁକ୍ରେନ୍ ପରିସ୍ଥିତି ନେଇ ଆମେରିକାର ଆଭିମୁଖ୍ୟରେ ପରିବର୍ତ୍ତନ ପରିପ୍ରେକ୍ଷୀରେ ଏହି ପରାମର୍ଶ ଆଲୋଚନା ବୈଠକ ଅନୁଷ୍ଠିତ ହେବ। ମହିଳା ପ୍ରିମିୟର ଲିଗ୍ 2025 ପ୍ରତିଯୋଗିତାରେ ଗତକାଲିର ମ୍ୟାଚ୍ରେ ଗୁଜରାଟ ଜାନ୍ସ ବିଜୟୀ ହୋଇଛି। ବଦୋଦରାର କୋଟାମ୍ବି ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଗୁଜରାଟ 6 ୟୁପି ୱାରିୟର୍ସକୁ ପରାସ୍ତ କରିଛି। ଟସ୍ ଜିତି ଗୁଜରାଟ ଜାନ୍ସ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ପ୍ରଥମେ ବ୍ୟାଟିଂ ଆରମ୍ଭ କରି ୟୁପି ୱାରିୟର୍ସ ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ୍ ବିନିମୟରେ 143 ରନ୍ ସଂଗ୍ରହ କରିଥିଲା। 144 ରନ୍ର ବିଜୟ ଲକ୍ଷ୍ୟକୁ ଗୁଜରାଟ ଜାନ୍ସ 18 ଓଭରରେ 4 ୱିକେଟ୍ ବିନିମୟରେ ହାସଲ କରିଥିଲା। ବଦୋଦରାଠାରେ ଆଜି ସନ୍ଧ୍ୟା 7:30 ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମୁକାବିଲା ହେବ। ଏଫ୍ଆଇଏଚ୍ ପ୍ରୋ ହକି ଲିଗ୍ ପ୍ରତିଯୋଗିତାର ପୁରୁଷ ବର୍ଗରେ ଗତକାଲିର ମ୍ୟାଚ୍ରେ ଭାରତ ବିଜୟୀ ହୋଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ ସ୍ୱେନ୍କୁ 2-0 ଗୋଲ୍ରେ ପରାସ୍ତ କରିଛି। ସେହିଭଳି ମହିଳା ବର୍ଗ ମ୍ୟାଚ୍ରେ ଇଂଲଣ୍ଡ ଭାରତକୁ ପରାସ୍ତ କରିଛି। ଭୁବନେଶ୍ୱରଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଇଂଲଣ୍ଡ ପେନାଲ୍ଟି ସୁଟ୍ଆଉଟ୍ରେ ଭାରତକୁ ହରାଇ ଦେଇଛି। ଆସନ୍ତାକାଲି ଭାରତ ସ୍ୱେନ୍ ବିପକ୍ଷରେ ପରବର୍ତ୍ତୀ ମ୍ୟାଚ୍ ଖେଳିବ। ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଆଇପିଏଲ୍ 2025 ଟୁର୍ଣ୍ଣାମେଣ୍ଟ ଆସନ୍ତା ମାସ 22 ଆରମ୍ଭ ହେବ। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ଗତକାଲି ଏ ସମ୍ପର୍କରେ ସୂଚନା ଦେଇ କହିଛି ଏହା ହେବ ପୁରୁଷ ଆଇପିଏଲ୍ର 18 ସଂସ୍କରଣ। ଏହି ଟି20 କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନୀ ମ୍ୟାଚ୍ରେ କୋଲକାତା ଇଡେନ୍ ଗାର୍ଡନ୍ ଷ୍ଟାଡିୟମ୍ଠାରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ। ଚଳିତ ବର୍ଷ ଆଇପିଏଲ୍ରେ 10 ଦଳ ଅଂଶଗ୍ରହଣ କରୁଛନ୍ତି। ସେମାନଙ୍କୁ 2 ଗ୍ରୁପ୍ରେ ବିଭକ୍ତ କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବୟନ ରପ୍ତାନୀକୁ 2030 ସୁଦ୍ଧା 9 ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯିବ କହିଲେ ପ୍ରଧାନମନ୍ତ୍ରୀ। ଭାରତ ମହାସାଗର ସମ୍ମିଳନୀ ଅବସରରେ ମସ୍କଟଠାରେ ବିଭିନ୍ନ ଦେଶର ପ୍ରତିପକ୍ଷଙ୍କ ସହ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସାକ୍ଷାତ ଆଲୋଚନା। ଭାରତ ବାଂଲାଦେଶ ମଧ୍ୟରେ ଆଜି ଅନୁଷ୍ଠିତ ହେବ 55ତମ ସୀମା ସୁରକ୍ଷା ମହାନିର୍ଦ୍ଦେଶକ ସ୍ତରୀୟ ସମ୍ମିଳନୀ। ଓଡ଼ିଶା ବିଧାନସଭାରେ ଆସନ୍ତା ଆର୍ଥିକ ବର୍ଷ ଲାଗି ଆଜି ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ଏବଂ ମହିଳା ପ୍ରିମିୟର ଲିଗ୍ ପ୍ରତିଯୋଗିତାରେ ୟୁପି ୱାରିୟର୍ସକୁ 6 ପରାସ୍ତ କଲା ଗୁଜରାଟ ଜାନ୍ସ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।